आकाशवाणी सम्बलपुर आंचलिक खबर पढ़ुछन सुप्रीति मिश्र जुहार। पहला मुख्य खबर, अयोध्या नगरी विकसित भारतर मेरुदण्ड बनुछे कहले प्रधानमंत्री। श्रीराम जन्मभूमि मंदिर शिखर नकले धर्मध्वजा उत्तोलन। 12 विभागर 7000 नोएतका नुआ चाकरी पाइथिबा प्रार्थीको नियुक्ति पत्र बांटले मुख्यमंत्री। विकसित सम्बलपुर विकसित ओडिशा लागि सभे मिसिकिरि आगके बढ़मा कहले केन्द्र शिक्षामंत्री। आउर राज्य आस्थानु मूल हेला धानखिना। इ बछ 3134 मंडिनु 93 लाख मेट्रिक टन धान खिनबारके लक्ष्य रखिछन् सरकार। एथर पूरा खबर, अयोध्या नगरी विकसित भारतर मेरुदण्ड बनुछे आउ आइबा दिने इ जगा आध्यात्मिकता आउ आधुनिक प्रजुक्ति विद्यार संगम स्थल हेबा बोली प्रधानमंत्री नरेन्द्र मोदी कहिछन। उत्तर प्रदेशर अयोध्या राम जन्मभूमि मंदिर शिखरथी धर्मध्वजा उत्तोलन करिकिरी प्रधानमंत्री श्री मोदी कहिछन। इ पताका भारतीय सभ्यतार पुनर्जागरणके दर्शाउछे। देश विकसित भारत दिग्के गति करुथिबार बेलके इथि सबे भागीदार हेबारके प्रधानमंत्री देशवासीको आह्वान दैछन्।
21वीं सदी की अयोध्या मानवता को विकास का नया मॉडल दे रही है। तब अयोध्या मर्यादा का केंद्र थी, अब अयोध्या विकसित भारत का मेरुदंड बनकर उभर रही है। साथियों, भविष्य के अयोध्या में पौराणिकता और नूतनता का संगम होगा। सरयू जी की अमृत धारा और विकास की धारा एक साथ बहेगी। यहाँ अध्यात्म और आर्टिफिशियल इंटेलिजेंस दोनों का तालमेल दिखेगा।
इ अवसर प्रधानमंत्री मंदिर परिसर नथिबा सप्तर्षि मंदिर आउ शेषावतार मंदिर माता अन्नपूर्णा मंदिर सहित रामलला मंदिर गर्भगृह न पूजा करथिले। समारोहति राष्ट्रीय स्वयंसेवक संघर सरसंघ चालक मोहन भागवत भिल उपस्थित थिले। अयोध्या राम मंदिर धर्मध्वजा आउ आरोहण हेउछे संकल्पनु सिद्धिर गुटे उदाहरण बोली मुख्यमंत्री मोहन चरण माझी कहिछन। इ अवसर मुख्यमंत्री श्री माझी देशवासीको अभिनन्दन जनैकिरि शुभ अनुष्ठान आमर गौरवमय संस्कृति आउ इतिहासर मुकसाखी बोली कहिछन्। मुख्यमंत्री मोहन चरण माझी राज्यर 12 विभागर 7293 छन् नुआकरि नियुक्ति पाइथिबा जुआन पिला टुकेलमानको नियुक्ति पत्र बाँटिछन्। भुवनेश्वर कलिंग स्टाडियम न आयोजित हेतिबा नियुक्ति मेला आउ प्रशिक्षण कार्यक्रम 2025 जोग देखिरी मुख्यमंत्री श्री माझी नुआकरि नियुक्ति पाइथिबा जुआन पिला टुकेलमानको सरकारी योजनार सफल रूपायन दिगे काम करबार सहित राज्य आउ देशर विकास दिगे भागीदार हेबारके आह्वान दैछन्। सरकार आउ शिल्प संस्थामानकर मिलित उद्यमथि ओडिशार समृद्धि हेबा बोली मुख्यमंत्री मोहन चरण माझी कहिछन्। भुवनेश्वरन उत्कल चेम्बर्स अफ कमर्स एण्ड इंडस्ट्रीज तर्फ होइथिबा समृद्ध ओडिशा 2036 कनक्लेभके उद्घाटन करिकिरी मुख्यमंत्री श्री माझी कहिछन्। यहादे ओडिशान प्रकृत शिल्प विप्लव मूल हेइछि। आइबा 10 बछर भित्रे ओडिशार अर्थनीति 500 बिलियन डलर के पहुँचिबा। एबतक राज्य 2 लाख कोटी टंकार पुंजी विनियोग कराइकरि 84 शिल्प प्रकल्पर शिलान्यास हेइछि। इतार जरिए 1,64,000 नियुक्ति सृष्टि करिछि बोली मुख्यमंत्री कहिछन्। इ अवसर मुख्यमंत्री समृद्ध ओडिशा 2036 स्मरणिका उन्मोचन करिछन्। प्रधानमंत्री नरेन्द्र मोदी आबा 30 तारीख रविवार दिन सकाल 11 बजे आकाशवाणी मन की बात कार्यक्रम जरिए देश और दुनिया सारा लोकों संगे विचार विनिमय करे। इटा तांकर 128 नंबर मन की बात कार्यक्रम हवा। इथिलागि प्रधानमंत्री साधारण लोकों मतामत मागिछन्। लोके नमो एप आउ माइ गव पोर्टाल थी से मतामत देपारे। इतार छड़ा 1800-11-7800 डायल करी निजे निजर मतामत रेकर्ड करेपारे। 1922 नंबर के मिस्ड कल करी एसएमएस जरिए आबा 28 तारीख तक निजर मतामत देपारे। वरिष्ठ नागरिक तीर्थयात्रा योजना थी 2025-26 आर्थिक बछर 2 नंबर खेपे आज 775 छन वरिष्ठ नागरिक भुवनेश्वरनु उज्जयिनी ओंकारेश्वर यात्रा करिछन। तीर्थयात्री ट्रेन के उपमुख्यमंत्री प्रभाती परिडा शुभारंभ करिकिरि कहिछन। वरिष्ठ नागरिक मानकर तीर्थयात्रा इच्छा पूरण करबार दिगे राज्य सरकारकर इटा गुटे बहुत बड़ पदक्षेप है। 2025-26 आर्थिक बछरे योजना थी 10 खेपे 8000 वरिष्ठ नागरिक भारतर तीर्थ जगह मानके बुली जिबे बोली उपमुख्यमंत्री कहिछन। माध्यमिक शिक्षा परिषद परिचालित ओडिशा आदर्श विद्यालय और ओडिशा खणी आदर्श विद्यालय प्रवेशिका परीक्षा लागि पंजीकरण तारीख आइबा मासर 1 तारीख तक पढ़ा जाइछि। अभिभावक मानकर अनुरोध लागि परिषद तरफ इ पदक्षेप निया जाइथिबार कुहा जाइछि। आपण माने खबर सुनुछन आकाशवाणी सम्बलपुर केन्द्रनु। ବିକଶିତ ସମ୍ବଲପୁର ବିକଶିତ ଓଡ଼ିଶା ଲାଗି ସଭେ ମିଶିକରି ଗୋଟେ ଗୋଟେ ପାହା ଆଗ୍କେ ବଢ଼୍ମା ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ସମ୍ବଲପୁରନ ଆଜ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର 150ତମ ଜୟନ୍ତୀ ପାଳନ ଅବସରରେ ହୋଇଥିବା ଏକତା ପଦଯାତ୍ରାଥି ଯୋଗ ଦେଇକରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍, ସମ୍ବଲପୁରନ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଢ଼ବାର ସମକର ଦାୟିତ୍ୱ ଆଏ। ଗାଁ ଇଲାକାନ ପୋଷଣକେ ଧ୍ୟାନ ଦେଇକରି ଛୁଆମାନଙ୍କର ଯତ୍ନ ନେବାର ସହିତ ଇନ ରହୁଥିବା 2 ଲକ୍ଷରୁ ଅଧିକା ପରିବାରର ସାହାଯ୍ୟ ସ୍ୱାଭିମାନ ଆଉ ସ୍ୱାବଲମ୍ବନ ବଢ଼ାବାର ଲାଗି କାମ କରିବା ଜରୁରୀ ହେ ବୋଲି ଶ୍ରୀ ପ୍ରଧାନ କହିଛନ୍।
ଜନ୍ମୋତ୍ସବ ଆଜି ଆମେ ଏଠି ପାଳନ କଲୁ। ସର୍ଦ୍ଦାର ସାହେବ କେବଳ ଏକ ବ୍ୟକ୍ତି ନଥିଲେ, ଏକ ଅନୁଷ୍ଠାନ ଥିଲେ, ଭାରତକୁ ଏକତାର ସୂତ୍ରରେ ବାନ୍ଧିବା ପାଇଁ, ଭାରତକୁ ସାର୍ବଭୌମ କରିବା ପାଇଁ, ଭାରତକୁ ଶକ୍ତିଶାଳୀ କରିବା ପାଇଁ ତାଙ୍କର ଅତୁଳନୀୟ ଅବଦାନ ଥିଲା। ଆଜି ବି ସେ ମୂଲ୍ୟ ଗୁଡ଼ିକର ମନେ ପକେଇବାର ଆବଶ୍ୟକତା ଅଛି। ଆଜି ଆମେ ଏଠି ସଂକଳ୍ପନାରେ ପହଞ୍ଚିଲୁ, ସଂକଳ୍ପ ନେଲୁ ଯେ ଆମେ ସମ୍ବଲପୁରକୁ ସ୍ୱଚ୍ଛ ରଖିଲେ ହିଁ ଓଡ଼ିଶା ଆଉ ଭାରତ ବିକଶିତ ହେବ। ସମ୍ବଲପୁରକୁ ସୁସ୍ଥ ରଖିଲେ ହିଁ ଓଡ଼ିଶା ଆଉ ଭାରତ ବିକଶିତ ହେବ।
ଏ ଅବସରରେ ରାଜ୍ୟ ଉଚ୍ଚଶିକ୍ଷା ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜନାରାୟଣ ମିଶ୍ର, ପୁଲିସ୍ ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସହିତ ଅଲଗାମାନେ ଉପସ୍ଥିତ ଥିଲେ। ରାଜ୍ୟ ଆଇଷ୍ଠାନୁ ଧାନଘିନା ପ୍ରକ୍ରିୟା ମୂଲିଛି। ଧାନଘିନା କମିଟି ବୈଠକନୁ ମିଳିଥିବା ସୂଚନା ଅନୁସାରେ ଧାନ ବିକିବାର ଲାଗି 19,68,000 ଚାଷୀ ପଞ୍ଜୀକରଣ କରିଛନ୍। ଇ ବଛର ଦୁହି ଖରିଫ ଆଉ ରବି ଋତୁ ଲାଗି 93 ଲକ୍ଷ ମେଟ୍ରିକ ଟନ୍ ଧାନ କିଣା ଲାଗି ସରକାର ଲକ୍ଷ୍ୟ ରଖିଛନ୍। 3,134 ପ୍ରାଥମିକ ସେବା ସମବାୟ ସମିତି ପ୍ୟାକ୍ସ ଆଉ ଲ୍ୟାମ୍ପସ ଧାନଘିନା ପ୍ରକ୍ରିୟାଥି ସାମିଲ ହୋଇଛନ୍। ଇତାର ଛଡ଼ା 1,419 ମିଲର ଧାନ କିଣବେ। ଚାଷୀମାନଙ୍କ ଲାଗି ମଣ୍ଡିମାନଙ୍କେ ଏଥର ଖାସ୍ ବ୍ୟବସ୍ଥା କରାଯାଇଛି। ଧାନ କିଣବାର 48 ଘଣ୍ଟା ଭିତରେ ଚାଷୀମାନଙ୍କର ବ୍ୟାଙ୍କ ଖାତାକେ ଧାନ ବିକା ପଇସା ପଠାବାର ବ୍ୟବସ୍ଥା କରବାରକେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଧାନ ବିକ୍ରି ପ୍ରକ୍ରିୟାଥି କେନ୍ସି ଅଭିଯୋଗ ଆସିଲେ 1967 ନମ୍ଘରଥି ଫୋନ୍ କରିକି ଚାଷୀମାନେ ଅଭିଯୋଗ କରିପାରିବେ ବୋଲି ଯୋଗାଣ ବିଭାଗ ତରଫ କୁହାଯାଇଛି। 2025-26 ଖରିଫ ଧାନ ଘିନା ଲାଗି ଆଜି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ବୈଠକ ହୋଇଯାଇଛି। ବୈଠକରେ ଆଇଷ୍ଠାନୁ ରାଜ୍ୟ ମୂଲ ହୋଇଥିବା ଧାନ ଘିନା ବାବଦେ ଆଲୋଚନା କରାଯାଇଥିଲା। ତୃଣମୂଳ ସ୍ତରନ ଧାନ ଘିନା ପ୍ରକ୍ରିୟାକେ ଠିକ୍ ଭାବେ କରବାର ଲାଗି ବୈଠକରେ ଆଲୋଚନା କରାଯାଇଥିଲା। ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ସିମ୍ଲିପାଲ ଅଭୟାରଣ୍ୟ ବାଘ ସଂଖ୍ୟା 32 ବଢ଼ିଛେ ବୋଲି ରାଜ୍ୟ ଜଙ୍ଗଲ ବିଭାଗ ତରଫ ଇ ବଛର କରାଯାଇଥିବା ବାଘ ଗନ୍ତି ତଥ୍ୟନୁ ଜଣାପଡ଼ିଛି। ଗଲା ବଛରଠାନୁ ଇ ବଛର ସିମ୍ଲିପାଲନୁ 5 ଅଧିକା ବାଘ ଅଛନ୍। ଇତାର ସହିତ 9 ବାଘ ଛୁଆ ବିଲ୍ ଅଛନ୍ ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ପ୍ରେମ କୁମାର ଝା କହିଛନ୍। ଗୋଆନ ଚାଲିଥିବା 56 ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଇଫି 2025 ଆଜି ରୁଷିଆର ସିନେମା ଟ୍ରାନ୍ସପରେଣ୍ଟ ଲ୍ୟାଣ୍ଡ ପ୍ରଦର୍ଶିତ କରାଯାଇଥିଲା। ସିନେମାକେ ଦର୍ଶକ ମହଲନୁ ବହୁତ ପ୍ରଶଂସା କରାଯାଇଥିଲା। ମହୋତ୍ସବଟି ଆଜି ବଲିଉଡ ଦିବଂଗତ ଅଭିନେତା ଧର୍ମେନ୍ଦ୍ର ଦେଓଲଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଇତାର ସହିତ ଭିନ୍ ଭିନ୍ ବିଷୟକେ ନେଇକରି ଆଲୋଚନାଚକ୍ରମାନ କରାଯାଇଥିଲା। ନୂଆପଡ଼ା ଜିଲ୍ଲାନ ଆଇବା ମାସ 3 ଧାନଘିନା ମୂଲ ହେବା। ଇଥର 68 ପ୍ୟାକ୍ସ ଆଉ 10 ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଏ ଧାନଘିନା ଯିବା। ଏ ବାବଦେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାଥି ଆଜି ହୋଇଥିବା ଜିଲ୍ଲା ଧାନଘିନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏ ବଛର ଧାନ ବିକିବାରକେ ଜିଲ୍ଲାର 51,341 ଜଣ ଚାଷୀ ପଞ୍ଜିକୃତ ହୋଇଥିବାର ବୈଠକନୁ ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ ତିଖାଲି ଇଲାକାକେ 30 ଘର ହାତୀ ପଶିଆସିଛନ୍। ହାତୀମାନଙ୍କର ଗତିବିଧି ସାମ୍ନାକେ ଆଇଲା ଉତ୍ତରୁ ଜଙ୍ଗଲ ବିଭାଗ ତରଫ ହାତୀମାନଙ୍କୁ ବଲାଙ୍ଗୀର ଜିଲ୍ଲାର ଜଙ୍ଗଲ ଭିତରକେ ସୁରକ୍ଷିତ ଭାବେ ଖେଦାଯାଇଛି। 30 ଘରିଆ ହାତୀ ଭିତରେ 8 ଛୁଆ ଥିବାର ଜଣାପଡ଼ିଛି। ବୌଦ୍ଧ ଜିଲ୍ଲା ଲୋକସଂସ୍କୃତି, ଲୋକକଳା, ଲୋକଗୀତ, ହସ୍ତକଳାର ପ୍ରଚାର ପ୍ରସାର ଲାଗି ଇ ବଛର ଜାନୁଆରୀ 2 ସହରନ କଚେରୀ ପଡ଼ିଆନ ବୌଦ୍ଧ ମହୋତ୍ସବ ମୂଲ ହେବା। 6 ତକ ହେବାରକେ ଥିବା କାର୍ଯ୍ୟକ୍ରମଟି ଭିନ୍ ଭିନ୍ ଆଲୋଚନାଚକ୍ର ଆଉ ସାଂସ୍କୃତିକ କାର୍ଯ୍ୟକ୍ରମମାନ କରାଯିବା। ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଗାଁ ମତ୍ସ୍ୟ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫ ମତ୍ସ୍ୟ ପ୍ରାଣୀ ସମ୍ପଦ ମେଳା 2025 ହୋଇଯାଇଛି। ମହୋତ୍ସବଟି ଭିନ୍ ଭିନ୍ ଗାଁ ବିଭାଗ ସାଙ୍ଗେ ଜଡ଼ିତ ଥିବା 460 ଅଧିକା ଚାଷୀ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ କଣ୍ଟାମାଲ ବିଧାୟକ କହ୍ନେଇ ଚରଣ ଡାଙ୍ଗ ଯୋଗ ଦେଇଥିଲେ। ଦେବଗଡ଼ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍ର ଚାଲିଥିବା ପ୍ରଧାନ ପାଟ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର 2 ଦିନେ ଆଜି ସୁନ୍ଦରଗଡ଼ କେବିଏଫ୍ସି ଦଳ ଜଗଦଲପୁର ଫୁଟବଲ ଦଳ ଭିତରେ ମ୍ୟାଚ୍ ହୋଇଥିଲା। ଏଥି ଜଗଦଲପୁର ଦଳ 3-0 ଗୋଲ୍ଟି ଜିତିଛି। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗରନ ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ଅବପାତ ବଦଳିବା ଆଇବା 24 ଘଣ୍ଟା ଭିତରେ ଏଇଟା ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ଯାଇକି ଦକ୍ଷିଣ ବଙ୍ଗୋପସାଗର ବାତ୍ୟାର ରୂପ ନେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ସେଆଡ଼େ ସୁନ୍ଦରଗଡ଼ ଆର୍ କୋରାପୁଟ ଜବର କୁହୁଡ଼ିକୁ ନେଇକରି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖ୍ୟ ଖବର ଫେରଖାଏ। ଅଯୋଧ୍ୟା ନଗରୀ ବିକଶିତ ଭାରତର ମେରୁଦଣ୍ଡ ବନୁଛି କହିଲେ ପ୍ରଧାନମନ୍ତ୍ରୀ। ଶ୍ରୀରାମ ଜନ୍ମଭୂମି ମନ୍ଦିର ଶିଖରନ କଲେ ଧର୍ମଧ୍ୱଜା ଉତ୍ତୋଳନ। 12 ବିଭାଗର 7,000 ଅଧିକା ନୂଆ ଚାକିରି ପାଇଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ। ଆଉ ବିକଶିତ ସମ୍ବଲପୁର ବିକଶିତ ଓଡ଼ିଶା ଲାଗି ସବେ ମିଶିକରି ଆଗ୍କେ ବଢ଼୍ମା କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।